କୃଷ୍ଣଲତା ପ୍ରଧାନ ସାଇଟସିନ ଅଛି 50 ନମ୍ବର ୱାର୍ଡ଼। ଆମର ସମସ୍ୟା ହେଲା ଡ୍ରେନ, ଡ୍ରେନଟା ଛୋଟ ଥିବାରୁ ପୁରା ଜାମ ହେଇକିରି ଅଳିଆ ମାନେ ମାଟି ପାଣି ପତ୍ର ସବୁ ଜାମ ହେଇକିରି ପୁରା କଭର ହେଇଗଲାଣି। ସେଟା ସଫା କରୁନାହାନ୍ତି କି ଆସିକି କାଢୁନାହାନ୍ତି, ଯୋଉଠାରେ ଯୋଉ ଯୋଉଠାରେ ଆମର କଭର ନାହିଁ ସେଇଠି ସବୁ ଜାମ କରିଦେଉଛନ୍ତି। ତାକୁ କଭର ବି ପକାଉ କେତେ ଥର କହିଲୁଣି, ସେଇଟା ବି ଶୁଣୁନାହାନ୍ତି କେହି। ଆଉ ପାଣି ସମସ୍ୟା, ପାଣିଟା ଦୁଇ ଟାଇମ୍ ଦେଲେ ଭଲ ହୁଅନ୍ତା। ଯୋଉ ଟାଇମ୍ରେ ଆସୁଛି ନା ସେଇ ଟାଇମ୍ରେ ବୋଧେ ଲୋକ ରହୁନାହାନ୍ତି, ପାଣି ଟିକେ ଭଲରେ ପାଉନାହାନ୍ତି, ବହୁତ ଅସୁବିଧା ହେଉଛି।